ଧନ୍ୟବାଦ ଭକ୍ତ ବନ୍ଧୁ। ଦିନେ ଜଗନ୍ନାଥ ମହାପ୍ରଭୁଙ୍କୁ ଇଚ୍ଛା ହେଲା ଗାଳି କରିବା ପାଇଁ। ଠାକୁର କହିଲେ ଭକ୍ତ ମୋର କ'ଣ ଗାଳି କରିବ ଟିକେ ଶୁଣିବା ଶୁଣିବା। ମୁଁ କହିଲି ପ୍ରଭୁ ଆପଣ ଆଉ ରାଗିଯିବେନି ମୋ ଉପରେ। ମନେ ପଡ଼ିଗଲା ସେଇ ପିଲାଦିନର କଥା। ଭକ୍ତ ବୃନ୍ଦ ଧ୍ୟାନ ଦେଇ ଆପଣମାନେ ଶୁଣିବେ, ଭକ୍ତ ହିଁ ଜଗନ୍ନାଥ ମହାପ୍ରଭୁ ଗାଳି କରିପାରେ। କପଟିଆ ଲମ୍ପଟିଆ ତୁମେ ଗୋପୀ ମାଡ଼କିଆ ଭାବ ବିନୋଦିଆ ଗିରିଧାରୀ ରାଇକି ଝୁରାଇ ତୁମେ ଗୋପିଙ୍କି କନ୍ଦାଇ ତୁମେ ବସି ଅଛ ଭଲ ଲୋକ ପରି ହେ ହରି। ଭୂତ ହୋଇ ପ୍ରେମ କଲ ଭୂତ ହୋଇ ପ୍ରେମ କଲ ରାଧିକାଙ୍କୁ ଧରି। କପଟିଆ ଲମ୍ପଟିଆ ତୁମେ ଗୋପୀ ମାଡ଼କିଆ ଭାବ ବିନୋଦିଆ ଗିରିଧାରୀ ରାଇକି ଝୁରାଇ ତୁମେ ଗୋପିଙ୍କି କନ୍ଦାଇ ତୁମେ ବସି ଅଛ ଭଲ ଲୋକ ପରି ହେ ହରି। ଭୂତ ହୋଇ ପ୍ରେମ କଲ ରାଧିକାଙ୍କୁ ଧରି। କ'ଣ ହେଲା ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି। ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି। କପଟିଆ ଲମ୍ପଟିଆ ତୁମେ ଗୋପୀ ମାଡ଼ଖିଆ ଭାବ ବିନୋଦିଆ ଗିରିଧାରୀ ରାଇକି ଝୁରାଇ ତୁମେ ଗୋପିଙ୍କି କନ୍ଦାଇ ତୁମେ ବସି ଅଛ ଭଲ ଲୋକ ପରି ହେ ହରି। ଭୂତ ହୋଇ ପ୍ରେମ କଲ ଭୂତ ହୋଇ ପ୍ରେମ କଲ ରାଧିକାଙ୍କୁ ଧରି। ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି। ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି। କପଟିଆ ଲମ୍ପଟିଆ ତୁମେ ଗୋପୀ ମାଡ଼ଖିଆ ଭାବ ବିନୋଦିଆ ଗିରିଧାରି ଭାବ ବିନୋଦିଆ ଗିରିଧାରି। ଗୋପାଳ ପୁଅଙ୍କ ମେଳେ ଥରେ ପଶିଥିଲ ଗୋପୀ ଘରେ। ତୁମେ ଗୋପାଳ ପୁଅଙ୍କ ମେଳେ ଥରେ ପଶିଥିଲ ଗୋପୀ ଘରେ। ଲବଣୀ ଚୋରେଇ ଥିଲ ବନ୍ଧା ହୋଇ ଲବଣୀ ଚୋରେଇ ଥିଲ ବନ୍ଧା ହୋଇ ସେ କଥା ନାହିଁ କି ମନେ ଆଉ ସେ ଲାଗି ଜନନୀ ଠାରୁ ସେ ଲାଗି ଜନନୀ ଠାରୁ ଖାଉନୀତି ଗାଳି ହଟିଆ ନାଟୁବା ତୁମେ ଏ ମୁରଲିଧାରି। ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି। ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି। ଚନ୍ଦ୍ରସେନା ପଳାଇଲେ ଦେଖି ଡରି ମରି।